ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଉନ୍ନତ ଚିକିତ୍ସା ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଗବେଷଣା ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଷ୍ଟ୍ରପତି। ଭାରତୀୟ ତଟରକ୍ଷୀ ବାହିନୀ ଯବାନଙ୍କୁ 32 ତଟରକ୍ଷକ ପଦକ ପ୍ରଦାନ କଲେ ପ୍ରତିରକ୍ଷା ମନ୍ତ୍ରୀ। ଭାରତ ଓ ବ୍ରିଟେନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଚଳିତ ଦିଲ୍ଲୀ ବିଧାନସଭା ଅଧିବେଶନରୁ ଆପ୍ର 21 ଜଣ ସଦସ୍ୟ ନିଲମ୍ବିତ ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ମୁକାବିଲା ବର୍ଷା ଯୋଗୁଁ ବାତିଲ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଉନ୍ନତ ଚିକିତ୍ସା ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଏବଂ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକରେ ଅଧିକ ଗବେଷଣା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ବିହାରର ପାଟନା ମେଡିକାଲ କଲେଜ ଓ ହସ୍ପିଟାଲ ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି ଛୋଟ ସହରଗୁଡ଼ିକରେ ଉନ୍ନତ ଚିକିତ୍ସା ଉପଲବ୍ଧ ହେବା ଜରୁରୀ। ଏହାଦ୍ୱାରା ବଡ଼ ଚିକିତ୍ସା ଅନୁଷ୍ଠାନଗୁଡ଼ିକ ଉପରେ ଚାପ ହ୍ରାସ ପାଇବ। କୃତ୍ରିମ ବୁଦ୍ଧିମତା ଏବଂ ରୋବୋଟିକ୍ସ ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି ପ୍ରଯୁକ୍ତିବିଦ୍ୟାର ଉପଯୋଗ ଚିକିତ୍ସା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିପାରିବ। 5400 ଶଯ୍ୟା ବିଶିଷ୍ଟ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଡାକ୍ତରଖାନା ଭାବେ ବିକଶିତ କରାଯାଉଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଛନ୍ତି। ଗରିବ ଏବଂ ଅସହାୟ ଲୋକଙ୍କୁ ଚିକିତ୍ସା ପ୍ରଦାନ ଲାଗି ରାଷ୍ଟ୍ରପତି ଡାକ୍ତରୀ ସମାଜକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିହାର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ବିହାର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ମୁର୍ମୁ ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟକୁ ଆଜିଠାରୁ 5 ଦିନିଆ ଗସ୍ତରେ ଯାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଭାରତୀୟ ତଟରକ୍ଷୀ ବାହିନୀର ଯବାନଙ୍କୁ ବୀରତା, ଉଲ୍ଲେଖନୀୟ ସେବା ଏବଂ ପ୍ରଶଂସନୀୟ ସେବା ପାଇଁ ମୋଟ 32 ପଦକ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସେବା ପାଇଁ 6 ରାଷ୍ଟ୍ରପତି ତଟରକ୍ଷକ ପଦକ, ସାହସିକତା ପାଇଁ 11 ତଟରକ୍ଷକ ପଦକ ଏବଂ ପ୍ରଶଂସନୀୟ ସେବା ପାଇଁ 15 ତଟରକ୍ଷକ ପଦକ ପ୍ରଦାନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ତାଙ୍କ ଅଭିଭାଷଣରେ କହିଛନ୍ତି ଭାରତୀୟ ତଟରକ୍ଷୀ ବାହିନୀର ଦକ୍ଷତା ବୃଦ୍ଧି ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆସନ୍ତା ଆର୍ଥିକ ବର୍ଷ ବଜେଟ୍ରେ ତଟରକ୍ଷୀ ବାହିନୀ ପାଇଁ 9,676 କୋଟି ଟଙ୍କା ପ୍ରଦାନ କରାଯାଇଛି। ପୂର୍ବ ବର୍ଷ ବଜେଟ୍ ତୁଳନାରେ ଏହା 26.6% ଅଧିକ। ତଟରକ୍ଷୀ ବାହିନୀର ଆଧୁନିକୀକରଣ ଦିଗରେ ବଜେଟ୍ ଅର୍ଥ ବରାଦ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀ ବିଶ୍ୱର ଅନ୍ୟତମ ଦକ୍ଷ ସାମୁଦ୍ରିକ ବାହିନୀ ଭାବେ ମାନ୍ୟତା ପାଇଛି ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଟ୍ଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଭାରତ ଓ ବ୍ରିଟେନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ନୂଆଦିଲ୍ଲୀଠାରେ ଆଜି ଶ୍ରୀ ଗୋଏଲ ବ୍ରିଟେନ୍ର ବ୍ୟବସାୟ ଓ ବାଣିଜ୍ୟ ସଚିବ ଜୋନାଥନ୍ ରେନୋଲ୍ଡସ୍ଙ୍କ ନେତୃତ୍ୱରେ ଭାରତ ଗସ୍ତରେ ଆସିଥିବା ପ୍ରତିନିଧି ଦଳଙ୍କ ସହ ଆଲୋଚନା ବୈଠକ କରିଥିଲେ। ନିରପେକ୍ଷ, ପାରସ୍ପରିକ, ଲାଭଦାୟକ ଏବଂ ସନ୍ତୁଳିତ ମୁକ୍ତ ବାଣିଜ୍ୟ ଚୁକ୍ତିରେ ଉପନୀତ ହେବା ପ୍ରୟାସକୁ ତ୍ୱରାନ୍ୱିତ କରିବା ଦିଗରେ ହୋଇଥିବା ଅଗ୍ରଗତିର ଉଭୟ ପକ୍ଷ ସମୀକ୍ଷା କରିଥିଲେ। ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଦ୍ୱିପାକ୍ଷିକ ଭାଗିଦାରୀକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଶ୍ରୀ ଗୋଏଲ ଦୋହରାଇଥିଲେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି ବ୍ରିଟେନ୍ର ବ୍ୟବସାୟ ଏବଂ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ରେନୋଲ୍ଡସ୍ ନୂତନ ସରକାର ଗଠନ ପରେ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ଆଲୋଚନା ବୈଠକରେ ବିଭିନ୍ନ ପ୍ରସଙ୍ଗରେ ସକାରାତ୍ମକ ଆଲୋଚନା ହୋଇଥିବା ମନ୍ତ୍ରୀ ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି।
ଭାରତ ଓ ୟୁନାଇଟେଡ କିଙ୍ଗଡମ୍ କେ ବିଚ୍ ହମାରେ ସମ୍ବନ୍ଧ ହମାରେ ବ୍ୟାପାର କେ ସମ୍ଭାବନାଓକୁ ହମ ବଡ଼େ ରୂପ ମେଁ ଆଗେ ଲେକେ ଯା ସକତେ ହୈଁ। ମିନିଷ୍ଟର ରେନୋଲ୍ଡସ୍ ଉନ୍ହୋନେ ନୟେ ଦୃଷ୍ଟିକୋଣ ସେ କଈ ବିଷୟଙ୍କୁ ଚର୍ଚ୍ଚା ମେଁ ଲାଏ ହୈଁ ଔର ମୁଝେ ବିଶ୍ୱାସ ଆ ରହା ହୈ କି ୟେ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ ସହି ଦିଶା ମେଁ ଆଗେ ଯାକେ ଦୋନୋଁ ଦେଶୋଁ କେ ବ୍ୟାପାର ଉଦ୍ୟୋଗ ଦୋନୋଁ ଦେଶୋଁ କେ ଲୋଗୋଁ କେ ସମୃଦ୍ଧ ଭବିଷ୍ୟ କେ ଲିଏ ଏକ ମିଲ୍ କା ପଥର ସାବିତ ହୋ।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆସାମ ଭାରତର ଅଭିବୃଦ୍ଧିର ନେତୃତ୍ୱ ନେବାର ସମ୍ଭାବନା ରହିଛି। ସେଠାରେ ଆଞ୍ଚଳିକ ବିକାଶ ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଆଡ଼ଭାଣ୍ଟେଜ୍ ଆସାମ 2.0 ନିବେଶ ଏବଂ ଭିତ୍ତିଭୂମି ଶିଖର ସମ୍ମିଳନୀକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଜାଗିରୋଡ଼ରେ ଥିବା ସେମିକଣ୍ଡକ୍ଟର ପ୍ଲାଣ୍ଟ ଆସାମକୁ ସେମିକଣ୍ଡକ୍ଟର ହବ୍ରେ ପରିଣତ କରିବ। ଗୁଆହାଟୀଠାରେ ରେଳ ଷ୍ଟେସନ ଜମିରେ ଏକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ହବ୍ ବିକଶିତ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ଦିଲ୍ଲୀ ବିଧାନସଭା ଅଧିବେଶନର 3 ବୈଠକ ପାଇଁ ଆମ୍ ଆଦମୀ ପାର୍ଟିର 21 ସଦସ୍ୟଙ୍କୁ ନିଲମ୍ବନ କରାଯାଇଛି। ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶି, ଗୋପାଳ ରାୟ, ଇମ୍ରାନ୍ ହୁସେନ ଏବଂ ବିଶେଷ ରବି ପ୍ରମୁଖ ଅଛନ୍ତି। ବିଧାନସଭାରେ ଆଜି ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ଅଭିଭାଷଣ ପ୍ରଦାନ ସମୟରେ ଆପ୍ ବିଧାୟକ ଗୋଷ୍ଠୀଙ୍କ ଅଶାଳୀନ ଆଚରଣ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ସେମାନଙ୍କ ଆଚରଣ ପରିପ୍ରେକ୍ଷୀରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ମନ୍ତ୍ରିମଣ୍ଡଳର ସଦସ୍ୟ ପରବେଶ ସାହିବ ସିଂହ ଗୃହରେ ଏକ ପ୍ରସ୍ତାବ ଆଗତ କରିଥିଲେ। ବାଚନିକ ଭୋଟ୍ରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା। ସୂଚନାଯୋଗ୍ୟ, ଉପରାଜ୍ୟପାଳଙ୍କ ସମ୍ବୋଧନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କାର୍ଯ୍ୟାଳୟରୁ ଡକ୍ଟର ବିଆର୍ ଆମ୍ବେଦକର ଏବଂ ଭଗତ ସିଂହଙ୍କ ଫଟୋ ପ୍ରତ୍ୟାହାର କରାଯିବା ନେଇ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଶାସକ ଦଳ ପକ୍ଷରୁ ଖଣ୍ଡନ କରାଯାଇଛି। ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ଶୃଙ୍ଖଳା ରକ୍ଷା ପାଇଁ ସଦସ୍ୟମାନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ, କିନ୍ତୁ ବିରୋଧୀ ସଦସ୍ୟମାନେ ଏହାକୁ ଅଣଦେଖା କରି ଆନ୍ଦୋଳନ ଜାରି ରଖିଥିଲେ। ଏହାପରେ ବାଚସ୍ପତି ଗୃହରେ ଅଶାଳୀନ ଆଚରଣ ନେଇ ଆପ୍ର ବିଧାୟକଙ୍କ ପାଇଁ ନିଲମ୍ବନ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଉପରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି, ଦିଲ୍ଲୀ ସରକାର ବିକଶିତ ଦିଲ୍ଲୀ ସଂକଳ୍ପପତ୍ରରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ନିଶ୍ଚୟ ପୂରଣ କରିବେ। ଦୁର୍ନୀତିମୁକ୍ତ ଶାସନ, ମହିଳା ସଶକ୍ତିକରଣ, ସ୍ୱଚ୍ଛ ଦିଲ୍ଲୀ, ଯମୁନା ପୁନରୁଦ୍ଧାର, ବିଶୁଦ୍ଧ ପାନୀୟ ଜଳ ନୂଆ ସରକାରଙ୍କ ମୁଖ୍ୟ କାର୍ଯ୍ୟକ୍ଷେତ୍ର ରହିବ ବୋଲି ସେ କହିଥିଲେ। ଆମ ସମ୍ବାଦଦାତା ଦେଇଥିବା ରିପୋର୍ଟ ଅନୁଯାୟୀ ଆପ୍ ବିଧାୟକମାନେ ନିଲମ୍ବନ ନିଷ୍ପତ୍ତିକୁ ବିରୋଧ କରି ବିଧାନସଭା ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦିଲ୍ଲୀ ବିଧାନସଭା ଅଧିବେଶନକୁ ଆଉ 2 ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି ବୈଠକ ଆଜି ନୂଆଦିଲ୍ଲୀ ସଂସଦ ଭବନରେ ଅନୁଷ୍ଠିତ ହୋଇଛି। ଏହି ପ୍ରସଙ୍ଗ ନେଇ ବୈଠକରେ ଆଇନ ବିଶେଷଜ୍ଞଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। 39 ଜଣିଆ ଏହି କମିଟିରେ ଲୋକସଭାର 27 ଜଣ ଏବଂ ରାଜ୍ୟସଭାର 12 ଜଣ ସଦସ୍ୟ ରହିଛନ୍ତି। 1984 ଶିଖ ବିରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀର ଏକ ଅଦାଲତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। 1984 ନଭେମ୍ବର 1 ଯଶବନ୍ତ ସିଂ ଏବଂ ତାଙ୍କ ପୁଅ ତରୁଣଦୀପ ସିଂଙ୍କ ହତ୍ୟା ମାମଲାରେ ବିଚାର କରି ସ୍ୱତନ୍ତ୍ର ବିଚାରପତି କାଭେରୀ ବାଭେଜା ଏହି ରାୟ ଶୁଣାଇଛନ୍ତି। ଅନ୍ୟପକ୍ଷରେ ସଜ୍ଜନ କୁମାରଙ୍କୁ ଅଧିକ ଦଣ୍ଡ ଦେବାକୁ ପୀଡ଼ିତଙ୍କ ପରିବାର ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ସୂଚନାଯୋଗ୍ୟ, ଅନ୍ୟ ଏକ ଦଙ୍ଗାଜନିତ ହତ୍ୟା ମାମଲାରେ ସଜ୍ଜନ କୁମାର ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ଏବଂ ଏହା ବିରୁଦ୍ଧରେ ତାଙ୍କର ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସୂଚନା ଓ ପ୍ରସାରଣ ଉପଦେଷ୍ଟା ପଦବୀର ଛାତ୍ରନେତା ନାହିମ ଇସଲାମ ଇସ୍ତଫା ପ୍ରଦାନ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ଏକ ନୂତନ ରାଜନୈତିକ ଦଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ଛାତ୍ରନେତା ଇସଲାମ ସୂଚନା ଦେଇଛନ୍ତି। ନାହିଦ ଇସଲାମ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଡକ୍ଟର ମହମ୍ମଦ ୟୁନୁସ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଢାକା ବିଶ୍ୱବିଦ୍ୟାଳୟରେ ପୂର୍ବତନ ଛାତ୍ର ତଥା ବାଂଲାଦେଶରେ ଛାତ୍ର ଜନବିଦ୍ରୋହର ଇସଲାମ ନେତୃତ୍ୱ ନେଇଥିଲେ। ଏହାର ପରିଣାମ ସ୍ୱରୂପ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ। ଗତବର୍ଷ ଅଗଷ୍ଟ 5 ହସିନା ସରକାରଙ୍କ ପତନ ପରେ 9 ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ଭାବେ ସେ ଶପଥ ଗ୍ରହଣ କରିଥିଲେ। ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ମୁକାବିଲା ବାତିଲ ହୋଇଛି। ରାଉଲପିଣ୍ଡିଠାରେ ଖେଳାଯିବାକୁ ଥିବା ଗ୍ରୁପ୍ ବି ପର୍ଯ୍ୟାୟର ଏହି ମ୍ୟାଚ୍ ବର୍ଷା ଯୋଗୁଁ ସମ୍ଭବ ହୋଇପାରିନାହିଁ। ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି। ଆସନ୍ତାକାଲି ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏଥିରେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ପୂର୍ବରୁ ଆଫଗାନିସ୍ତାନ ବିରୁଦ୍ଧରେ 107 ରନ୍ର ବିଜୟ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ 5 ପରାସ୍ତ କରିଥିଲା। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଜି ବେଙ୍ଗାଲୁରୁର ଏନ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଗୁଜରାଟ ଜାୟାଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ରାତି 7:30 ଖେଳାଯିବ। ଚଳିତ ଲିଗ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳିଥିବା 4 ମ୍ୟାଚ୍ ମଧ୍ୟରୁ 2 ମ୍ୟାଚ୍ରେ ଜିତିଥିବା ବେଳେ ଅନ୍ୟ 2 ମ୍ୟାଚ୍ରେ ପରାଜିତ ହୋଇଛି। ଅନ୍ୟପକ୍ଷରେ ଗୁଜରାଟ ଜାୟାଣ୍ଟସ୍ 3 ମ୍ୟାଚ୍ ଖେଳି ମାତ୍ର ଗୋଟିଏ ମ୍ୟାଚ୍ ଜିତିପାରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଉନ୍ନତ ଚିକିତ୍ସା ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଗବେଷଣା ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଷ୍ଟ୍ରପତି। ଭାରତୀୟ ତଟରକ୍ଷୀ ବାହିନୀ ଯବାନଙ୍କୁ 32 ତଟରକ୍ଷକ ପଦକ ପ୍ରଦାନ କଲେ ପ୍ରତିରକ୍ଷା ମନ୍ତ୍ରୀ। ଭାରତ ଓ ବ୍ରିଟେନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଚଳିତ ଦିଲ୍ଲୀ ବିଧାନସଭା ଅଧିବେଶନରୁ ଆପ୍ର 21 ଜଣ ସଦସ୍ୟ ନିଲମ୍ବିତ ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ମୁକାବିଲା ବର୍ଷା ଯୋଗୁଁ ବାତିଲ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।